आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुखिया खबर। महान स्वाधीनता संग्रामी नेताजी सुभाष चंद्र बोस आर वीर सुरेन्द्र सायंकर जयंती अवसर राज्यवासी दे श्रद्धांजलि। नेताजींकर आदर्श के अनुकरण करबार लगी लोक आह्वान देले प्रधानमंत्री। कटक बारवाटी दुर्गन होता जातीय स्तरीय पराक्रम दिवस के उद्घाटन कले मुख्यमंत्री। आकाशवाणी संबलपुर आंचलिक संवाद विभाग आज हेउछे थापना दिवस और संबलपुर ठाने हेउछे राज्य स्तरीय महिला फुटबॉल टूर्नामेंट थी संबलपुर दल चैंपियन। एथरो पूरा खबर। महान स्वाधीनता संग्रामी आर आजाद हिंद फौज प्रतिष्ठाता नेताजी सुभाष चंद्र बोस आर स्वाधीनता संग्राम महान विप्लवी वीर सुरेन्द्र सायंकर आज जन्मदिन अवसर राज्यवासी सेमानकु श्रद्धांजलि जनैछन्। नेताजी सुभाष चंद्र बोसकर जयंती अवसर राष्ट्रपति द्रौपदी मुर्मू श्रद्धांजलि जनैछन्। ए अवसर राष्ट्रपति कहिछन् नेताजी भारतीय संविधान संग्राम छने बलिष्ठ आर प्रेरणादायी कर्णधार। देश के स्वाधीन करबार लागि आजाद हिंद फौज लड़ुआ नेतृत्व पीढ़ी पीढ़ी तक भारतीयमानकर आदर्श हेकि रहबा बोली राष्ट्रपति कहिछन्। नेताजी सुभाष चंद्र बोसकर आज 128 नंबर जयंती अवसर देशे पराक्रम दिवस पालित हेउछि। ए अवसर प्रधानमंत्री नरेन्द्र मोदी नेताजी सुभाष चंद्र बोस को श्रद्धांजलि जनाबार सहित भारत के 3 नंबर बड़ अर्थनीति बनाबार के नेताजींकर आदर्श के अनुकरण कराजे पारबा बोली कहिछन्। ई लक्ष्य के पूरण करबार लागि देशवासींकु निष्ठार सहित काम करबार के श्री मोदी आह्वान दैछन्।
मोर प्रिय भाइयों भवनी माने पराक्रम दिवस अवसर रे शुभेच्छा। आज नेताजी सुभाष चंद्र बोस की जन्म जयंती के इस पावन अवसर पर पूरा देश श्रद्धा पूर्वक उन्हें याद कर रहा है। इस वर्ष के पराक्रम दिवस का भव्य उत्सव नेताजी की जन्मभूमि पर हो रहा है। मैं ओडिशा की जनता को ओडिशा सरकार को इसके लिए बहुत बहुत बधाई देता हूँ।
नेताजींकर विषय थी युवपीढ़ी आहरी अत्का पढ़वार दरकार बोली मुख्यमंत्री मोहन चरण माझी कहिछन्। केन्द्र और राज्य सरकार तरफ कटक बारवाटी दुर्गठाने आयोजित नेताजींकर जयंती समारोह आर पराक्रम दिवस कार्यक्रम के मुख्यमंत्री श्री माझी उद्घाटन करिकरी सुभाष चंद्र बोसकर बाब्दे नुआ नुआ तथ्य सामना के आनबार लागि युवपीढ़ी को आह्वान दैछन्। से कहिछन् नेताजींकर मूल्यबोध लोक अनुप्राणित करुछे।
କଟକରୁ ହିଁ ନେତାଜୀ ସୁଭାଷଙ୍କର ହୃଦୟରେ ଇଂରେଜମାନଙ୍କର ବିରୁଦ୍ଧରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ନେତାଜୀ ଆମ ଇତିହାସ ପୃଷ୍ଠାରେ ଏମିତି ଏକ ନାୟକ ଥିଲେ ଯାହାଙ୍କର ଜୀବନୀ ଏବଂ ସଂଘର୍ଷର କାହାଣୀ ପଢ଼ିଲେ ଆଜି ମଧ୍ୟ ଆମ ସମସ୍ତଙ୍କର ଲୋମ ଟାଙ୍କୁରି ଉଠେ।
ଏହି କାର୍ଯ୍ୟକ୍ରମ ଆଜିଠାନୁ ଆଇବା 25 ତାରିଖ ତକ୍ ଚାଲବା। କାର୍ଯ୍ୟକ୍ରମ ଥି ନେତାଜୀଙ୍କର ବାବଦ ବହି ଫଟୋ ପ୍ରଦର୍ଶନୀ ମୂର୍ତ୍ତି ଶିଳ୍ପ କର୍ମଶାଳା ଆର୍ ନେତାଜୀଙ୍କ ଜୀବନ ଆର୍ ରାଜ୍ୟର ସାଂସ୍କୃତିକ ଐତିହ୍ୟକେ ନେଇକରି ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇତାର ଛଡ଼ା ବିଧାନସଭା ପରିସରନ ଥିବା ନେତାଜୀଙ୍କର ପ୍ରତିମୂର୍ତ୍ତି ଥି ଆଜି ସକାଳବେଳା ମୁଖ୍ୟମନ୍ତ୍ରୀ ଫୁଲମାଲା ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ 2021 ସାଲୁ ନେତାଜୀ ଜୟନ୍ତୀକେ ପରାକ୍ରମ ଦିବସ ଭାବେ କେନ୍ଦ୍ର ସରକାର ପାଳନ କରି ଆସୁଛନ୍। ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କର ଆଜି 216 ନମ୍ବର ଜୟନ୍ତୀ। 1809 ମସିହା ଆଜିର ଦିନେ ସମ୍ବଲପୁର ଜିଲ୍ଲା ଖିଣା ଗାଁ ଏ ମହାନ ବିପ୍ଳବୀଙ୍କର ଜନ୍ମ ହୋଇଥିଲା। 1857 ମସିହା ସିପାହୀ ବିଦ୍ରୋହ ଆଘନୁ ବ୍ରିଟିଶ ସରକାରଙ୍କ ବିରୋଧୀ ଅସ୍ତ୍ରଶସ୍ତ ଧରିକରି ସେ ଲଢ଼େଇ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜନାଇଛନ୍। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍ତି ଯେ ଇଂରେଜ ସରକାର ବିରୋଧୀ ଲଢ଼ିକରି ସୁରେନ୍ଦ୍ର ସାଏ ନିଜର ଅସୀମ ସାହସ ବୀରତ୍ୱ ଆର୍ ତ୍ୟାଗର ଉଦାହରଣ ହୋଇପାରିଛନ୍। ତାଙ୍କର ସାହସ ସଂଗ୍ରାମ ଆର୍ ବଳିଦାନ ଲାଗି ସେ ଦେଶବାସୀଙ୍କର ମନ ଭିତରେ ସବୁଦିନ ରହିବେ। ବୀର ସୁରେନ୍ଦ୍ର ସାଏ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ଦେଶବାସୀଙ୍କର ଭିତରେ ସ୍ୱାଧୀନତାର ଭାବନାକେ ତହଙ୍କାବାର ଦିଗରେ ତାଙ୍କର ନେତୃତ୍ୱ ଆର୍ ଅବଦାନ ସବୁଦିନେ ସୋର ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଅବସରରେ ଆଜ୍ ତାଙ୍କର ଜନ୍ମ ମାଇଟ୍ ଖିଣା ଗାଁ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର, ରେଙ୍ଗାଲି ଆର୍ ଝାରସୁଗୁଡ଼ା ବିଧାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଥି ଖିଣା ଗାଁ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଥି ମାଲ୍ୟାର୍ପଣ କରାଯାଇକରି ଶ୍ରଦ୍ଧାଞ୍ଜଳି ଜନାଇଥିଲେ। ଇତାର ସହିତ ଗୋଟିଏ ଶୋଭାଯାତ୍ରା ଗାଁ ବୁଲିଥିଲା। ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ସମ୍ବଲପୁର ହେଉ କି ଝାରସୁଗୁଡ଼ା, ସବୁ ଗାଁ ଲୋକେ ଇଂରେଜ ସରକାର ବିରୋଧୀ ଏକ ହେକରି ଲଢ଼ିଥିଲେ। ଇ ମାଇଟ୍ନ ସୁରେନ୍ଦ୍ର ସାଏ ଉଲଗୁଲାନ୍ ମୂଲ କରିଥିଲେ ଆଉର୍ ସୁରେନ୍ଦ୍ର ସାଏଙ୍କର ଆଦର୍ଶକେ ଆକେ ନେବାର ସମକର ସଂକଳ୍ପ ହେଉ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
ଯୋଉ ଉଲଗୁଲାନ୍ର ବହ୍ନି ଏଇଠି ପ୍ରଜ୍ୱଳିତ ହେଇଥିଲା, ଏଇଟା କେବଳ ସମ୍ବଲପୁରର ଆଜିର ଆଖପାଖ ଅଞ୍ଚଳରେ ସୀମିତ ନଥିଲା। ଏ ଅଞ୍ଚଳରେ ଅନେକ ସ୍ୱାଭିମାନୀ ଲୋକମାନେ ଏକାଠି ହେଇଥିଲେ ଏ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ। ସେଇପାଇଁ ଆଗାମୀ ବର୍ଷ ଯେବେ ଏହାକୁ ଆମେ ବଡ ସମାରୋହରେ ପାଳନ କରିବା ଦାୟିତ୍ୱ ଦଉଛି, ଏଇଠି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଛନ୍ତି, ଆପଣ ଏହା ପାଇଁ ଯତ୍ନବାନ ହେବେ।
ସେନ୍ତା ଆଜି ସକାଳ ବେଳା ସମ୍ବଲପୁରର ଜେଲ୍ ଛକଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଦୁହି ସଂଗ୍ରାମୀଙ୍କର ଫଟୋଥି ମାଲ୍ୟାର୍ପଣ କରାଯାଇକରି ସେମାନଙ୍କର ବଳିଦାନ ସବୁଦିନ ସୋର ରହିବା ବୋଲି ବକ୍ତାମାନେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ପାଳନ କରାଯାଇକରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନ୍ତା ଜିଲ୍ଲାର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ଆର୍ ସାମାଜିକ ଅନୁଷ୍ଠାନମାନଙ୍କେ ବୀର ସୁରେନ୍ଦ୍ର ସାଏଙ୍କର ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଥିଲା। ସେନ୍ତା ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ସରକାରୀ ବେସରକାରୀ ସଂଗଠନ ରାଜନୈତିକ ଦଳ ତରଫୁ ନେତାଜୀ ଜୟନ୍ତୀ ଆର୍ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ବୌଦ୍ଧ ମର୍ଜାକୁଦ ବ୍ରିଜ୍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଶାସନ ଆର୍ ନାଗରିକମାନଙ୍କ ତରଫୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ଆଜ ତାର 10 ନମ୍ବର ବଛରେ ପାହା ଥାପିଛି। 2016 ମସିହାଥି ଆଜିର୍ ଦିନେ ବୀର ସୁରେନ୍ଦ୍ର ସାଏ ଆର୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନଥି ସମ୍ବଲପୁର କେନ୍ଦ୍ରନ ଆଞ୍ଚଳିକ ଖବର ବିଭାଗ ସ୍ଥାପନା ହେବାର ସହିତ ସମ୍ବଲପୁରୀ ଭାଷାଥି ଖବର ପ୍ରସାରଣ ମୂଲ କରିଥିଲା। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ପଶ୍ଚିମ ଓଡ଼ିଶାର ସବୁ ଇଲାକାର ଖବରକେ ଘରେ ଘରେ ପହଞ୍ଚାଇ ପାରୁଛି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରନୁ ସକାଳେ ଆଉ ସଂଜେ ଦିନକ ଦୁଇଥର ପ୍ରସାରିତ ହେଉଥିବା ଏହି ଆଞ୍ଚଳିକ ସମ୍ବାଦକେ ବଲାଙ୍ଗୀର, ଭବାନୀପାଟଣା ଆର୍ ରାଉରକେଲା ଆକାଶବାଣୀ କେନ୍ଦ୍ର ବିଲ୍ ରିଲେ କରୁଛନ୍। ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସମାରୋହଥି ଯୋଗଦେବା ଲାଗି ରାଇଜୁ 12 ଜଣଙ୍କୁ ଖାସ୍ କୁନୁଆ ଭାବେ ନିୟୁତା ମିଳିଛି। ସେମାନେ ସଭେ ରାଜ୍ୟ 9 ଜିଲ୍ଲା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଟକ, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ ଆର୍ ବାଲେଶ୍ୱର ଜିଲ୍ଲାର ଗ୍ରାମ୍ୟ ଜଳ ପରିମଳ କମିଟିର ସଦସ୍ୟ ଆନ୍। ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାନୁ ପର୍ଯ୍ୟଟକମାନଙ୍କ ଲାଗି ଖୋଲାଯାଇଛି। ମଗରଗନ୍ତି ଲାଗି ଗଲା 14 ତାରିଖନୁ ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ଥିଲା। ଇନ ଜଣାଇ ଦିଆଯାଇପାରେ ଯେ ଭିତରକନିକାଠାରେ 1826 ମଗର ରହିଥିବାର ଗନ୍ତି ଉତ୍ରୁ ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜାତୀୟ କୃଷି ଆଉ ଗ୍ରାମ୍ୟ ବିକାଶ ବ୍ୟାଙ୍କ ନାବାର୍ଡ ତରଫୁ ଋଣ ଦେବାରକେ ଆଇବା ଆର୍ଥିକ ବଛର ଲାଗି ତିଆରି ଗୋଟିଏ କ୍ରେଡିଟ୍ ପ୍ଲାନ୍ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆର୍ ନାବାର୍ଡର ବରିଷ୍ଠ ଅଧିକାରୀମାନେ ଯୋଗଦେଇକରି କ୍ରେଡିଟ୍ ପ୍ଲାନ୍ ପୁସ୍ତିକା ଉନ୍ମୋଚନ କରିଥିଲେ। ଜିଲ୍ଲାଥି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଆଉ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ରୋଜଗାର ବଢ଼ାବାର ଦିଗେ ନିବେଶ ଲାଗି ନାବାର୍ଡ ତରଫୁ ଇ ପୁସ୍ତିକା ବନାହୋଇଛି। ସମ୍ବଲପୁର ଫୁର୍ସି ପଡ଼ିଆଠାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟକେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ଏଥି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ଭିଲ୍ ଯୋଗ ଦେଇଥିଲେ। ସମ୍ବଲପୁର ସ୍ପୋର୍ଟସ୍ ଏକାଡେମୀ ତରଫୁ ହୋଇଥିବା 2 ନମ୍ବର ବୀର ସୁରେନ୍ଦ୍ର ସାଏ କପ୍ ଟୁର୍ଣ୍ଣାମେଣ୍ଟଥି ସମ୍ବଲପୁର ଦଳ ଦେବଗଡ଼କେ 1-0 ଗୋଲ୍ଥି ହରେଇକରି ଚାମ୍ପିୟନ୍ ହୋଇଛି। ଏଥି ସମ୍ବଲପୁର ଆର୍ ଦେବଗଡ଼ ସହିତ ବରଗଡ଼ ଆଉ ସୁନ୍ଦରଗଡ଼ ଦଳ ଭାଗ ନେଇଥିଲେ। ସୋନପୁର ଗାନ୍ଧୀ ପଡ଼ିଆଠାରେ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜିର୍ ଖେଳଥି ଭୁବନେଶ୍ୱରର ବାପୁଜୀ କ୍ଲବ୍ ରାଞ୍ଚିର ଶେର୍ଷା ଦଲକେ 48 ରନ୍ଥି ହରେଇକରି ପୁଲ୍ ବି'ର ସେମିଫାଇନାଲ୍କେ ଯାଇଛି। ଆଇବାକାଲି ଡିଏସ୍ସି ଦିଲ୍ଲୀ ସହିତ ଏନ୍ସିଏ ଭାଇଜେକ୍ କ୍ରିକେଟ୍ କ୍ଲବ୍ ଭିତରେ ଖେଳ ହେବା। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ଆଜି ସଞ୍ଜ 6 ବଜେନୁ ରାଞ୍ଚିଠାରେ ଓଡ଼ିଶା ୱାରିୟର୍ସ ଦଳ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ଚାଲିଛି। ସେଆଡ଼େ ପୁରୁଷ ବର୍ଗଥି ଆଜି ରାତି 8:15 ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ତାମିଲନାଡୁ ଡ୍ରାଗନ୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ରାଜ୍ୟ ପଶ୍ଚିମା ଝଡ଼ ପ୍ରଭାବଥି ଶୀତ କମିଛେ। ଗଲାକାଲିଠାନୁ ଦିନର ତାପମାତ୍ରା 5 ଡିଗ୍ରୀ ତକ୍ ବଢ଼ିଛେ। ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଆଜି ଦିନର ତାତି 30 ଡିଗ୍ରୀନୁ ଜହ ରହିଥିଲା। ସବୁନୁ ଜହ ତାତି ଝାରସୁଗୁଡ଼ା ପାରଳାଖେମୁଣ୍ଡିଠାରେ 33.8 ଡିଗ୍ରୀ ସେଲ୍ସିୟସ୍ ରହିଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ପଶ୍ଚିମା ଝଡ଼ ପ୍ରଭାବଥି ରାଜ୍ୟ ତାପମାତ୍ରା ବଦଳିଛେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛେ। ଶେଷ ମୁଖିଆ ଖବର ଫେରଖାଏ। ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀଥି ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ନେତାଜୀଙ୍କର ଆଦର୍ଶକେ ଅନୁକରଣ କରବା ଲାଗି ଲୁକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। କଟକ ବାରବାଟୀ ଦୁର୍ଗନ ହୋଇଥିବା ଜାତୀୟ ସ୍ତରୀୟ ପରାକ୍ରମ ଦିବସକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ଆଜି ହେଉଛି ସ୍ଥାପନା ଦିବସ। ଆଉ ସମ୍ବଲପୁରଠାରେ ହୋଇଥିବା ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟଟି ସମ୍ବଲପୁର ଦଳ ଚାମ୍ପିୟନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।